ମୁଁ ରାଧାରାଣୀ ମହାନ୍ତି, ଗାନ୍ଧୀବସ୍ତି ୱାର୍ଡ ନମ୍ବର 37 କହୁଛି। ଆମର ଯୋଉ ଏବେ ଟାଙ୍କି ସଫା ହେବା ପାଇଁ ଆଗରୁ ପ୍ରାଇଭେଟରେ କରିବାକୁ ଅଧିକ ପଇସା ଖର୍ଚ୍ଚ ହଉଥିଲା, ଏବେ ଆମର ସିଏଫଆର ବସ ଡିଏମସି ମିଳିତ ଉଦ୍ୟୋଗରେ ଯୋଉ ହେଇଛି ପିଆର ତରଫରୁ ପିଆରରେ, ସେଥିରେ ଆମର କମ୍ ପଇସାରେ ଆମେ ଉପଲବ୍ଧି ପାଇପାରିଲୁ ଏବଂ ଟାଙ୍କି ସଫା କରିକିନା କରିଛି, ସେଥିପାଇଁ ବିଶେଷରେ ଜଣା। ये सर हमारे